ଲକ୍ଷ୍ମଣ କନ୍ଧରେ ନେଇଦେଲେ ମୃଗ ଭାର ବେନି ଭାଇ ମୃଗ ଭାର ଯତନେ ଘେନନ୍ତି ବେଗ ବେଗ ହୋଇ ତହୁଁ ଶୀଘ୍ର ଚଳିଯାନ୍ତି ଜାଇଣ ପ୍ରବେଶ ଦୁହେଁ ହେଲେ ପଞ୍ଚବଟି ଗୁରୁ ଅନାଇଲେ ଯଦି ସୁଛି ପର୍ଣ୍ଣକୁଟି ମଢ଼ିଆ ଦୁଆରେ ଯେ ପ୍ରବେଶ ହେଲେ ଯାଇ ଡାକନ୍ତି ଗୋଜଳ ଘେନି ଆସ ବୈ ଦେହି ଅନକ ମୃଗକୁ ଯେ ଶରଧା ଥିଲୁ କରି ମାରି ଆଣି ଅଛି ଆସ ଦେଖରେ ସୁନ୍ଦରୀ ଶ୍ରୀରାମ ଡାକନ୍ତେ ଯହୁଁ ସୀତା ନ ଶୁଣିଲେ କାତର ହୋଇଣ ରାମ ଭୂମିରେ ପଡ଼ିଲେ ଦକ୍ଷିଣ ଲକ୍ଷ୍ମଣ ବେଗେ ଧରିଲେ କତଳି ସୀତା ସୀତା ବୋଲି ରାମ ପକାନ୍ତି ବୋବାଳି ମଢ଼ିଆ ଭିତରେ ପଶି ଖୋଜନ୍ତି ଜାନକୀ ବନସ୍ତରେ ଅବାଲୁଚି ବସିଥିବ ସଖୀ ମଢ଼ିଆ ଦୁଆରେ ଯେ ପଡ଼ିଛି ରଥ ଚିହ୍ନ ନିଶ୍ଚୟ ସତିକି ମୋର ନେଲା କେଉଁ ଜନ ବନସ୍ତରେ ପଶି ରାମ ଡାକନ୍ତି ଗୋ ସୀତା ବୋଲେ ସଦାଶିବ ଏହା କଲୁରେ ବିଧାତା
ଘୋର।
सीता सीता बोली अवनी रे पड़ी राम करंती रोदन केणे छाड़ी गलु चंद्रमा बदनी मोते करिणनी धन आरे कृष एथु अनन्तरे शुण श्रीराम लक्ष्मण जानकिन्ति खोजन्ति पशिण बने बन सीता सीता बलिण रोदन्ति रघुनाथ लक्ष्मण प्रबोध करि कहन्ति बहुत केते हेक दूरे पक्षी जटाकु देखिले कोप भरे श्रीराम मारिबा मने कले पक्षी जटा कहइ जे शुण रघुनान जान किंकि घेनि गला पापिष्ठ रावण से रावणेश्वर कलासर घात खड़ग भेणीण बेनी गेणाम काटिला आकाश मार्गरे रथ बाही घेनी गला गला बेले जानकी जे कहिले वचन स्वामी की देखिबा जाए थिब तो जीवन रावण कुमारी मोते घेनीण आसीबे लंकागण को जे एबे चल रघु शिष्य रावण मारी सीतांकु बेगे घेनी आस एते कही पक्षी जटा छाड़िला जीवन कहे सदा शिव रख प्रभु रघुनान ସମରିଲେ ପ୍ରଭୁ ରଘୁକୁଳ ସାଇ ବୋଲେ ସଦାଶିବ ଧନ୍ୟ ଧନ୍ୟ।